ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ କେନ୍ଦ୍ର ସରକାର ଓଡ଼ିଶାକେ ଦେଲେ 240 କୋଟି ଅଧିକା ଟଙ୍କା। ରାଜ୍ୟ ଆମ ଶାସନ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ନୂଆଖାଇ ଅବସରରେ ଆବାକାଲ ବଣ୍ଟାଯିବା ସିଏମ୍ କିଷାନ ସାହାଜ ଟଙ୍କା। ନୂଆଖାଇବାସୀ ଦିନ 29 ତାରିଖ ଛୁଟି ଘୋଷଣା କଲେ ରାଜ୍ୟ ସରକାର। ଆଉ ରାଜ୍ୟର ଐତିହ୍ୟ କୀର୍ତ୍ତିମାନଙ୍କ ସଂରକ୍ଷଣ ଲାଗି ଖୁବ୍ ଜଲ୍ଦି ସରକାର ଆନ୍ବେ ଐତିହ୍ୟ ନୀତି। କେନ୍ଦ୍ର ସରକାର 2025-26 ଆର୍ଥିକ ବର୍ଷ ଲାଗି ଓଡ଼ିଶାକେ ପଞ୍ଚଦଶ ଅର୍ଥ ଆୟୋଗଙ୍କର 240 କୋଟି ଅଧିକା ଟଙ୍କା ଏକୀକୃତ ଅନୁଦାନ ଜାରି କରିଛନ୍। ରାଜ୍ୟର 6085 ଯୋଗ୍ୟ ଗ୍ରାମ ପଞ୍ଚାୟତ ଆଉ 63 ବ୍ଲକ ପଞ୍ଚାୟତକେ ଆର୍ଥିକ ସ୍ତରଥି ବରକସ କରବାର ଲକ୍ଷ୍ୟଥି ଏ ଅନୁଦାନ ଦିଆଯାଇଛି। ସୂଚନା ଅନୁସାରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ଆଉ ଜଳଶକ୍ତି ମନ୍ତ୍ରଣାଳୟ ଜରିଏ ଗ୍ରାମୀଣ ସ୍ୱାୟତ୍ତ ସଂସ୍ଥା ଆଉ ପଞ୍ଚାୟତିରାଜ ପ୍ରତିଷ୍ଠାନମାନଙ୍କ ଲାଗି ରାଜ୍ୟମାନଙ୍କୁ ପଞ୍ଚଦଶ ଆୟୋଗ ଅନୁଦାନ ଦେବାରକେ ସୁପାରିଶ କରସନ୍। ଗୋଟେ ବର୍ଷରେ 2 କିସ୍ତିଥି ଅନୁଦାନ ଦିଆଯାଏସି। ସରକାରୀ ବ୍ୟବସ୍ଥା ଆଉ ହିତାଧିକାରୀମାନଙ୍କ ଭିତରେ ସୁସମ୍ପର୍କ ସ୍ଥାପନା କରିକି ଉନ୍ନତ ଜନସେବା ସୁନିଶ୍ଚିତ କରବାର ଲକ୍ଷ୍ୟଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାନୁ ରାଇଜେ ଆମ ଶାସନ ବ୍ୟବସ୍ଥା ମୂଲ କରିଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ ଆମ ଶାସନ ପୋର୍ଟାଲର ଶୁଭାରମ୍ଭ କରିକି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଳାହାଣ୍ଡି ଜିଲ୍ଲାର ଛନେ ଅନ୍ତୋଦୟ ଗୃହ ଯୋଜନା ଲାଭାର୍ଥୀଙ୍କ ସଙ୍ଗେ ଟେଲିଫୋନ୍ ଜରିଏ କଥା ହୋଇଥିଲେ। ସରକାର ଲୋକଙ୍କର ମତାମତ ଆଧାରଥି ଫି ନାଗରିକଙ୍କୁ ସେବା ସୁବିଧା ଆଉ ଅଧିକାର ସୁନିଶ୍ଚିତ କରୁଛନ୍। ରାଜ୍ୟବାସୀଙ୍କର ମତାମତ ଓଡ଼ିଶାର ଭବିଷ୍ୟତ ଗଢ଼ବାର ଦିଗେ ସାହାଯ୍ୟ କରବା ବୋଲି ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍।
ଆମେ 8 ବିଭାଗର 13 ସେବା ଆମ ଶାସନ ଜରିଆରେ ଆମେ ଏବେ ଲଞ୍ଚ କଲୁ। ଏଇ ଯୋଉ 8 ବିଭାଗ କହିଲି ତା ଭିତରେ ଅନ୍ତର୍ଦୟ ଗୃହ ଯୋଜନା, ଆପଣଙ୍କର ମଧୁବାବୁ ପେନ୍ସନ୍ ଯୋଜନା, ସୁଭଦ୍ରା ଯୋଜନା, ଶହୀଦ ମାଧବ ସିଂ ହାତ ଖର୍ଚ୍ଚ ଯୋଜନା, ଆୟୁଷ୍ମାନ ବୟବନ୍ଦନା ଯୋଜନା, ଶ୍ରୀ ଅନ୍ନ ଏବଂ ସିଏମ୍ କିଷାନ ଯୋଜନା, ଗୃହ ବିଭାଗର ଏଫ୍ଆଇଆର୍, ଅଗ୍ନି ନିରାପତ୍ତା ଏବଂ ସାଧାରଣ ଆପତ୍ତି ଅଭିଯୋଗ ଡିଜିଟାଲ ସିଷ୍ଟମରେ ଇଏ ମାଧ୍ୟମରେ ସମସ୍ତ କଥା ଆପଣମାନେ ଜାଣିପାରିବେ।
ସୂଚନା ଅନୁସାରେ ଆମ ଶାସନ ବ୍ୟବସ୍ଥାଥି ମନ୍ତ୍ରୀ ଆଉ ପ୍ରଶାସନିକ ଅଧିକାରୀମାନେ ଟେଲିଫୋନ୍ ଜରିଏ ଜନସାଧାରଣଙ୍କ ମତାମତ ଶୁଣିବେ। କ୍ଷେତ୍ର ପରିଦର୍ଶନ ସମୟଥି ସରକାରୀ ଅଧିକାରୀମାନେ ମୋବାଇଲ୍ ଆପ୍ ଜରିଏ ସାଧାରଣ ଲୋକଙ୍କ ମତାମତ ନେବା ଲାଗି ସୂଚନା ଆଉ ପ୍ରଯୁକ୍ତି ବିଦ୍ୟା ବିଭାଗ ତରଫୁ ଆମ ଶାସନ ବୋଲିକରି ଗୋଟିଏ ୱେବ୍ ପୋର୍ଟାଲ ବିଲ୍ ମୂଲ କରାଯାଇଛି। ଏହି ପୋର୍ଟାଲ ଜରିଏ ହିତାଧିକାରୀମାନେ କେନ୍ସି ବିଲ୍ ସେବା ବାବଦେ ନିଜର ମତାମତ ରଖିପାରିବେ। ଇତାର ସହିତ ସାମାଜିକ ଗଣମାଧ୍ୟମଟି ହ୍ୟାସ୍ଟ୍ୟାଗ୍ ଫିଡ୍ବ୍ୟାକ୍ ଓଡ଼ିଶା ଲେଖିକରି ବିଲ୍ ଲୋକେ ନିଜର ମତାମତ ଦେଇପାରିବେ। ହ୍ୱାଟ୍ସଆପ୍ ନମ୍ବର 7400221910 ଜରିଏ ସିଧାସଳଖ ମତାମତ ପଠାଇ ପାରିବେ। ଟୋଲ୍ ଫ୍ରି ନମ୍ବର 1447 କଲ୍ କରିକି ନିଜର ଆପତ୍ତି ଅଭିଯୋଗ ସିଧାସଳଖ ବିଲ୍ ଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆଜି ରାଜ୍ୟର ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍। ସମୀକ୍ଷା ବୈଠକଟି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇକରି ଭିନ୍ ଭିନ୍ ଇଲାକାନୁ ଲାଗି ରହିଥିବା ବନ୍ୟା ସ୍ଥିତି ବାବଦେ ରାଜ୍ୟପାଳଙ୍କୁ ରିପୋର୍ଟ ଦେଇଛନ୍। ବୈଠକତ୍ରୁ ରାଜ୍ୟପାଳ ସବୁନୁ ଜହ ନୁକସାନ ହୋଇଥିବା ଯାଜପୁର ଜିଲ୍ଲାକେ ଯାଇକରି ବନ୍ୟା ସ୍ଥିତିର ଅନୁଧ୍ୟାନ କରିଛନ୍। ପୂଜା ସମିଆଥି ତୋରଣ ତିଆରି କରବାରକେ ପ୍ରଶାସନର ଅନୁମତି ନେବାଟା ଜରୁରୀ ଆଏ ବୋଲି ହାଇକୋର୍ଟ କହିଛନ୍। ଏ ବାବଦେ ଗୋଟେ ଆବେଦନର ଶୁଣାଣି କରିକି ହାଇକୋର୍ଟ କହିଛନ୍, ରାସ୍ତା ଉପରେ କେନ୍ସି ପ୍ରକାର ତୋରଣ ତିଆର କରାଯାଇନପାରେ, ଅଲଗା ଜାଗାନ ତିଆର କଲେ ବିଲ୍ ତୋରଣମାନଙ୍କର ସୁରକ୍ଷାକେ ପ୍ରଶାସନ ସୁନିଶ୍ଚିତ କରବା, ଇଲେକ୍ଟ୍ରିକ୍ ତୋରଣ ତିଆର କଲେ ଲୋକଙ୍କର ସୁରକ୍ଷାକେ ଅତ୍କା ଧ୍ୟାନ ଦେବାରକେ ହାଇକୋର୍ଟ ପ୍ରଶାସନକେ ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ ଗଣେଶ ମୂର୍ତ୍ତି ବିସର୍ଜନ ଲାଗି ସରକାର ତାରିଖ ଘୋଷଣା କରବେ ବୋଲି ହାଇକୋର୍ଟ କହିଛନ୍। ପୁରୀ ଶ୍ରୀମନ୍ଦିର 10 ପରିଚାଳନା କମିଟି ସଦସ୍ୟମାନଙ୍କର ନାଁ ଘୋଷଣା କରାଯାଇଛି। ଆଇନ ବିଭାଗ ତରଫୁ ଆଜି ଘୋଷଣା କରାଯାଇଥିବା ଏହି କମିଟିଥି ମୁକ୍ତିମଣ୍ଡପ, ପଣ୍ଡିତ ସଭାନୁ ଝନେ, ସେବାୟତ ପ୍ରତିନିଧି, ମଠ ମନ୍ଦିର ପ୍ରତିନିଧିଙ୍କ ସହିତ ଆଗର ସିଏଜି ଡକ୍ଟର ଗିରିଶ ଚନ୍ଦ୍ର ମୁର୍ମୁ, ଚାର୍ଟାର୍ଡ ଏକାଉଣ୍ଟାଣ୍ଟ ଏକେ ସାବତ ରହିଛନ୍। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ଆଇବାକାଲ ସିଏମ୍ କିଷାନ ହିତାଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାହାଜ ଟଙ୍କା ଦେବେ। ଭୁବନେଶ୍ୱର ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଏଟିଠାରେ ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି ଡିବିଟି ଜରିଏ ଚାଷୀମାନଙ୍କର ବ୍ୟାଙ୍କ ଖାତାକେ ସିଧାସଳଖ 2000 ଲେଖା ସାହାଜ ପଠାଯିବା। ଏଥି ରାଜ୍ୟର 52 ଛୋଟ ଆଉ ନାମମାତ୍ର ଚାଷୀ ଉପକୃତ ହେବେ। ଯୋଜନାଥି ରାଜ୍ୟ ସରକାର ବଛରକ 2 କିସ୍ତି 4000 ଲେଖା ସାହାଜ ଟଙ୍କା ଚାଷୀମାନଙ୍କୁ ଯୋଗାଇ ଦେସନ୍। ରାଜ୍ୟ ସରକାର ନୂଆଖାଇ ବାସୀ 29 ତାରିଖ ଦିନକେ ବିଲ୍ ଇ ବଛର ଛୁଟି ଘୋଷଣା କରିଛନ୍। ପଶ୍ଚିମ ଓଡ଼ିଶା ସାଂସ୍କୃତିକ ଐତିହ୍ୟକେ ସମ୍ମାନ ଜନେଇକରି ସରକାରଙ୍କ ତରଫୁ ଇ ନିଷ୍ପତ୍ତି ନିଆଯାଇଛି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫୁ ଗୋଟିଏ ବିଜ୍ଞପ୍ତି କୁହାଯାଇଛି। ଇ ବଛର ନୂଆଖାଇ ଲାଗି 28 ଆଉ 29 ତାରିଖ ଦୁଇ ଦିନ ଛୁଟି ରହିବା। 29 ତାରିଖ ବଦଲା ସେପ୍ଟେମ୍ବର 13 ତାରିଖ 2 ନମ୍ବର ଶନିବାରକେ କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି। ରାଜ୍ୟର ପୁରୁଣା ମନ୍ଦିରମାନଙ୍କର ସୁରକ୍ଷା ଓ ସଂରକ୍ଷଣ ଲାଗି ରାଜ୍ୟ ସରକାର ଖୁବ୍ ଜଲ୍ଦି ଐତିହ୍ୟ ନୀତି ଆଣବେ ବୋଲି ଉପମୁଖ୍ୟମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କର ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ରାଜ୍ୟର 3000ରୁ ଅଧିକା ଐତିହାସିକ କୀର୍ତ୍ତିମାନଙ୍କର ପୁନରୁଦ୍ଧାର କରିବାର ଲାଗି ନିଷ୍ପତ୍ତି ନିଆଯାଇଛି। ଏଥିଲାଗି ସଂସ୍କୃତି ବିଭାଗ ତରଫୁ ଗୋଟିଏ ଟାସ୍କଫୋର୍ସ ଗଠନ କରାଯିବା ସହିତ ଐତିହ୍ୟ ନୀତି ଅଣାଯିବା, ପହିଲା କ୍ଷେପେ 75ଟା ଐତିହାସିକ ସ୍ଥଳର ପୁନରୁଦ୍ଧାର କରାଯିବା ବୋଲି ଶ୍ରୀମତୀ ପରିଡ଼ା କହିଛନ୍। ବୈଠକଟି ପୂର୍ତ୍ତ ମନ୍ତ୍ରୀ ସଂସ୍କୃତି ମନ୍ତ୍ରୀଙ୍କ ସହିତ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାର ଆବେଦନ ସମୟ ଆଇବା 30 ତାରିଖ ତକ ବଢ଼ାଯାଇଛି। ଆଗନୁ ଏହି ସମୟ ଅଗଷ୍ଟ 25 ତାରିଖ ଥିଲା। ସାମ୍ବାଦିକମାନଙ୍କର ଅନୁରୋଧକେ ନଜରଟି ରଖିକରି ରାଜ୍ୟ ସରକାର ଏହି ସମୟକେ ବଢ଼େଇଥିବାର ଜଣାପଡ଼ିଛି। ରାଜ୍ୟ ମାଓବାଦୀ ସମସ୍ୟାର ମୁକାବିଲା ଲାଗି ଆଜି ବଲାଙ୍ଗୀରଠାରେ ରାଜ୍ୟ ପୁଲିସ୍ ତରଫୁ ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ବୈଠକଟି ଆଇଜି ଅପରେସନ୍ ଆଉ ଉତ୍ତରାଞ୍ଚଳ ଆଇଜିଙ୍କ ସହିତ ବଲାଙ୍ଗୀର, ବରଗଡ଼ ଆଉ ନୂଆପଡ଼ା ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଉପସ୍ଥିତ ଥିଲେ। ରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ପୂରାପୂରି ଶେଷ କରିବା ଲାଗି ପୁଲିସ୍ ପ୍ରଶାସନ ତରଫୁ ଅପରେସନ୍ ଗଜ ମୂଲ କରାଯାଇଛି। ଓଡ଼ିଶା ପୁଲିସ୍ ତରଫୁ ବଲାଙ୍ଗୀରଠାରୁ ଅପରେସନ୍ ଗଜର ଶୁଭାରମ୍ଭ କରାଯାଇଛି ବୋଲି ଉତ୍ତରାଞ୍ଚଳ ଆଇଜି ସୂଚନା ଦେଇଛନ୍। ଗଞ୍ଜେଇ ଚୋରା କାରବାରଥି ଲାଗିଥିବା ବେପାରୀମାନଙ୍କ ନ ମୂଲ କରିକି ଗ୍ରାହକ ତକ୍ ସମକୁ ଏହି ଅପରେସନ୍ ଜରିଏ ପୁଲିସ୍ ଧରବା ବୋଲି ଆଇଜି କହିଛନ୍। ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମ୍ରି ପଞ୍ଚାୟତ ଧାନ୍ଦୁପାଲି ଗାଁର ହାତୀ ଆକ୍ରମଣଥି ସ୍ୱାମୀ ସ୍ତ୍ରୀଙ୍କର ଜୀବନ ଯାଇଛି। ଇମାନେ ରାତି ଧାନ ଚୁଗବାର ଲାଗି କ୍ଷେତେ ଶୋଇଥିଲା ବେଳକେ ହାତୀମାନେ ଆସିକରି ଦୁଇଜଣଙ୍କୁ ମାଡ଼ି ଦେଇଥିଲେ। ଖବର ପାଇକରି ବନ କର୍ମଚାରୀମାନେ ପହଞ୍ଚିକରି ମଲାଦେହି ଉଦ୍ଧାର କରିଛନ୍। ବରଗଡ଼ ଜିଲ୍ଲା ବୁଦେଲପାଲିଠାରେ ମଦର ଟେରେସା ଜୟନ୍ତୀ ପାଲିତ ହୋଇଯାଇଛି। କାର୍ଯ୍ୟକ୍ରମଟି ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଜଳସେଚନ ପ୍ରକଳ୍ପମାନଙ୍କର ପୁନରୁଦ୍ଧାର ଲାଗି ରାଜ୍ୟ ସରକାରଙ୍କର ପହିଲା ସଂକଳ୍ପ ଥିଲା ଆଉ ଇତାକେ କାର୍ଯ୍ୟକାରୀ କରିବାର ଲାଗି ସରକାର ପ୍ରତିଶ୍ରତିବଦ୍ଧ ଆନ୍ ବୋଲି କହିଛନ୍। ବରଗଡ଼ ବ୍ଲକର 10ଟା ପାନ ପଞ୍ଚାୟତର ପୁନରୁଦ୍ଧାର ଲାଗି ସରକାର 1 କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ବିଧାୟକ କହିବାର ସହିତ କାର୍ଯ୍ୟକ୍ରମଟି ଟଙ୍କା ବଣ୍ଟନର ଶୁଭାରମ୍ଭ କରିଛନ୍। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତରଙ୍ଗ ପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାଥି ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବାଣ୍ଟିଛନ୍। ପ୍ରାଣୀପାଳନ ବିଭାଗ ତରଫୁ ଯୋଜନା ଜରିଏ ଗୋପାଳନ ଘାସ ଚାଷ ଲାଗି ବଛାଯାଇଥିବା ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟାଯାଇଛି। ଏଥି ହରଭଙ୍ଗା, ଛତରଙ୍ଗ, ସଙ୍କୁଲେଇ ଆଉ କୁସଙ୍ଗ ପଞ୍ଚାୟତର 18 ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟାଯାଇଛି। ବୌଦ୍ଧ ଜିଲ୍ଲାର ଆମ ଶାସନ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ବୌଦ୍ଧ ଓସ୍ୱାନ ସମ୍ମିଳନୀ କକ୍ଷଠାରେ ହୋଇଥିବା କାର୍ଯ୍ୟକ୍ରମଟି ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଅଧ୍ୟକ୍ଷତା କରିକରି ଆମ ଶାସନ ବ୍ୟବସ୍ଥାଟି ମୁଖ୍ୟମନ୍ତ୍ରୀ ଆଉ ମନ୍ତ୍ରୀମାନେ ଫୋନ୍ ଜରିଏ ସିଧାସଳଖ ଲୋକଙ୍କ ପାଖକୁ ମତାମତ ନେବେ ବୋଲି କହିଛନ୍। ଏ ଅବସରରେ ସରକାରଙ୍କ ଭିନ୍ ଭିନ୍ ଯୋଜନାଥି 6 ଜଣ ହିତାଧିକାରୀଙ୍କୁ ଆର୍ଥିକ ସାହାଯ୍ୟ ଦିଆଯାଇଥିଲା। ଘୂର୍ଣ୍ଣିବଲୟର ପ୍ରଭାବଥି ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଆଜି ଗୋଟିଏ ଲଘୁଚାପ ହୋଇଛି। ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଗତି କରିକି ଆହୁରି ବର୍କସ ହେବା। ଇତାର ବଲେ ଦକ୍ଷିଣ ଓଡ଼ିଶାର ଅତି ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଇତାର ପ୍ରଭାବଥି ଆଇବା 24 ଘଣ୍ଟା ଭିତରେ ରାଜ୍ୟର ବଡ଼ଭାଗୀ ଜାଗାନ ଘଡ଼ଘଡ଼ି ସହିତ ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫୁ ସତର୍କ କରାଯାଇଛି। ସେଆଡ଼େ ଉପରମୁଡ଼େ ବର୍ଷା କମିଥିବାନୁ ହୀରାକୁଦ ଜଳଭଣ୍ଡାର ଆଜି 2ଟା କ୍ଷେପେ 8ଟା ଗେଟ୍ ବନ୍ଦ କରାଯାଇଛି। ଏଛେନ୍ 4ଟା ଗେଟ୍ ଦେଇକରି ବୟଡ଼ ପାଣି ଛଡ଼ାଯାଉଛି। ଆଜି ସଞ୍ଜର 6 ବଜେ ତକ ଜଳଭଣ୍ଡାରର ଜଳସ୍ତର 621.37 ଫୁଟ ରହିଛି। ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ କେନ୍ଦ୍ର ସରକାର ଓଡ଼ିଶାକେ ଦେଲେ 240 କୋଟିନୁ ଅଧିକା ଟଙ୍କା। ରାଜ୍ୟ ଆମ ଶାସନ ବ୍ୟବସ୍ଥା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ନୂଆଖାଇ ଅବସରରେ ଆଇବାକାଲ ବଟାଯିବା ସିଏମ୍ କିଷାନ ସାହାଜ ଟଙ୍କା। ନୂଆଖାଇ ବାସୀ ଦିନ 29 ତାରିଖକେ ଛୁଟି ଘୋଷଣା କଲେ ରାଜ୍ୟ ସରକାର। ଆଉ ରାଜ୍ୟର ଐତିହ୍ୟ କୀର୍ତ୍ତିମାନଙ୍କ ସଂରକ୍ଷଣ ଲାଗି ଖୁବ୍ ଜଲ୍ଦି ସରକାର ଆନ୍ବେ ଐତିହ୍ୟ ନୀତି। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।